ଟାଣ୍ଟଣା। ଆରେ ରାଗିଛ ନା କ'ଣ? ରାଗିଛ ମୋ ଉପରେ?
ୱି ହାଭ୍ ନୋ ଫ୍ୟୁଚର।
ମାନେ ମଜାକ କରୁଛ?
କିଛି ମଜାକ ନୁହଁ, ଆମ ଘରେ କେବେ ବି ରାଜି ହେବେନି। ନା ତମେ କିଛି କରୁଛ, ନା ଆଗକୁ କଲା ଭଳି ଲାଗୁଛ। ମୁଁ ଗୋଟେ ଭଲ ଲାଇଫ୍ ଡିଜର୍ଭ କରୁଛି, ଯୋଉଟା ତମେ ମୋତେ କେବେ ଦେଇପାରିବନି। ଆଉ ଏମିତିରେ ବି ମୁଁ ବାଙ୍ଗାଲୋର ସିଫ୍ଟ କରୁଛି। ଆମ ଭିତରେ ଯାହା ସବୁ ଥିଲା ସେଟା ଗୋଟେ ବ୍ୟାଡ୍ ପାଷ୍ଟ ଭାବିକି ଭୁଲି ଯାଅ।
ଆରେ କହୁନ ତାକୁ, ମିଛ ଧାଡ଼ି କାଟିବ, ସବୁ ତ ଠିକ ହେଲାଣି, ପଛ କଥା ଆଉ ଧରି ଏମିତି କେତେଦିନ ରହିବ?
ଆରେ ଧୀରେ କହୁନ ତାକୁ, ଶୁଭିବ। ଶୁଣେ, ତୋର ଯଦି ଏତେ ପଡ଼ିଛି ନିଜେ କହୁନୁ, ମୁଁ କହିକି ନାମ ନେବି ନା?
କ'ଣ ହେଲା କି?
ଆରେ ଶୁଭକୁ ଦେଖିଲି।
କେଉଁ ଶୁଭ?
ଆରେ ଆମ ଶୁଭଶ୍ରୀ।
ଧୀରେ କହ।
ଶୁଭଶ୍ରୀ କେଉଁଠି ଦେଖିଲୁ? ଆରେ କହ କେଉଁଠି ଦେଖିଲୁ?
ତା ଘର ପାଖରେ ଦେଖିଲି।
ମାଟି ତୁ ମନ୍ଦିର ମୁ ଘଣ୍ଟି ତୁ ସୁନାଇଟା ଘର ମୁଁ ତାଳ ବରଡ଼ାର ତାଟି ଓ ତୁ ଆକାଶ ମୁଁ ମାଟି ତୁ ମନ୍ଦିର ମୁଁ ଘଣ୍ଟି ତୁ ସୁନାଇଟା ଘର ମୁଁ ତାଳ ବରଡ଼ାର ତାଟି ତୁ ପଇଡ଼ ସମୁଦ୍ର ଲୁଣି ତୁ କ୍ଷୀରି ପଲଉ ମୁଁ ବାସି ତୋ ରାଣୀ ପୁରୀ ସତରେ ତତିଲ ସତେ ଗଢ଼ିଛି ଉପରବାଲା ତୁ ରଜା ଝିଅ ମୁଁ ରିକ୍ସା ବାଲା ତୁ ରଜା ଝିଅ ମୁଁ ରିକ୍ସା ବାଲା କୋଳି ବଣର ତୋ ପାଇଁ ମନ କାଇଁ ହୁଏ ତେ ପାଗଳ ହଉଛି କିମିକି ଚାନ୍ଦିନୀ ତୁ ମୋ କିଟି ମିଟି ଅନ୍ଧାର ଇଚ୍ଛା ହୁଏ ତୋ ଆଲୁଅ ଆଣିବାକୁ ଉଦ୍ଧାର ତୁ ତୁଳସୀ ଗଛ ମୁଁ ପଡ଼ିଆ ଘାସ ତୁ ସରଗ ଏମିତି ରଙ୍ଗ ଏମିତି ରୂପ ତତେ କିଏ ଆଣିଦେଲା ତୁ ରଜା ଝିଅ ମୋ ରିକ୍ସା ବାଲା ତୁ ରଜା ଝିଅ ମୋ ରିକ୍ସା ବାଲା କାଗଜ ଭଲ ପାଏ ତତେ କେତେ କହିବା କି ସହଜ ହୋ ହୀରା ଖଞ୍ଜାଇ ନା ତୁ ମୁଁ ଦର ପୋଡ଼ା ଅଙ୍ଗାର ଡର ଲାଗେ କହିବାକୁ ତୁ ମୋର ନିଜର ତୁ ମୋତିର ମନ ମୋ ମୋର ରହିଗଲା ତୁ ରଜା ଝିଅ ମୋରିକ ସାହାବାଲା ତୁ ରଜା ଝିଅ ମୋରିକ ସାହାବାଲା ତୁ ରଜା ଝିଅ ମୋରିକ ସାହାବାଲା
କେମିତି ଅଛ ଆଉ ଲାଇଫରେ ସବୁ କ'ଣ ଚାଲିଛି ସବୁ ଭଲ ତ ତମେ ଏବେ ବି ଛୁଆ ଅଛ
ଆଇ ଲଭ୍ ୟୁ
ୱାଟ୍ ସିରିୟସ୍ଲି ଆର୍ ୟୁ ମ୍ୟାଡ୍ ଆକ୍ଚୁଆଲି ତମକୁ ଛାଡ଼ିବାଟା ନା ମୋର ଠିକ୍ ଡିସିଜନ୍ ଥିଲା ନା ତମେ କାଲି କିଛି କରୁଥିଲ ନା ଆଜି କିଛି କରୁଛ ନିଜକୁ ଥରେ ଦେଖ ଆଉ ମୋତେ ଦେଖ ତମେ କୋଉଠି ଆଉ ମୁଁ କୋଉଠି ତମେ ଏ କଥା ଭାବୁଛ କେମିତି ଶୁଣ ଗୋଟେ କାମ କର ଗାଁ ମୁଣ୍ଡରେ ଗୋଟେ ଦୋକାନ କରିକି ବସ ବାକି ଜୀବନଟା ନା ଭଲରେ କଟିବ
ନମସ୍କାର ସାର୍ ନମସ୍କାର
ଏ ଶୁଣ ଶୁଣିଲୁ
ହଁ ଦିଦି
ଏ ୟାଙ୍କୁ ମୁଣ୍ଡିଆ କ'ଣ ପାଇଁ ମାରୁଛ
ଇଏ ପରେ ଆମ କୈଳାସ ସାର୍ ଯିଏ ଗାଁର ପ୍ରଥମ କଲେକ୍ଟର ପରୀକ୍ଷା ପାସ୍ କରିଛନ୍ତି
ତୁ ରଜା ଝିଅ ମୋରିକ ସାହାବାଲା।